आकाशवाणी संबलपुर आंचलिक खबर पढ़ुचन आशुतोष पाणिग्राही जोहार। पहला मुख्य खबर, अटल पेंशन योजनार समय और पांठी साहज बढ़ावर के मिलला केन्द्र कैबिनेट मंजूरी। चाषी मान कमानी के बढ़ाले विकसित ओडिशा 2036 रा सपन पूरा ही परवा। हेले मुख्यमंत्री, राज्य स्तरीय मत्स्य प्राणी समावेश 2026 हाइस्टन हेला मूल। सुभद्रा योजना ती नुआ करी जुड़ी होता हिताधिकारी को आवा कल मिलवा 100 टका। आ पूरी श्रीमंदिर महाप्रभु मान आईसवा दुर्लभ पद्म बेश। एथर पूरा खबर, प्रधानमंत्री नरेन्द्र मोदी अध्यक्षता आज केन्द्र कैबिनेट बैठक हो बैठक थी अटल पेंशन योजनार समय बढ़ावार प्रस्ताव के मजर मिली। योजना एवं 2030-31 तक जारी रहा। योजना प्रचार प्रसार और विकासमूलक काम लगे पांठि साहजर संप्रसारण कर सहित नियंट भरना लगे भिल पांठि जोगाइदे लगे केन्द्र कैबिनेट निष्पत्ति। कम कमानी अणसंगठित क्षेत्र लाख लाख श्रमिक मान लगे इतार जरिए आय सुरक्षा सुनिश्चित हो पार्बा। राज्यस्तरीय मत्स्य प्राणी समावेश ओडिशा 2026 आस्थान भुवनेश्वर जनता मैदान मूल हो। मुख्यमंत्री मोहन चरण माझी इताके उद्घाटन करशावागे कृषि प्रधान राज्य जेन 60% एतका लोके चाष आउ आनुषंगिक चाष उपर निर्भर करसन सेन चाषी मान कमानी के बढ़ाले जाकर विकसित ओडिशा 2036 सपन पूरा हो पार्ब बोली मुख्यमंत्री कहिछन।
आज ग्रामांचल गो एवं प्राणी पालन आम जीवन शैली एक निश्चित भाव अंगांगी भावे ये जोड़ी हो जाए। उभय गो एवं प्राणी पालन एक सभ्यतार निश्चित भाव ये आमर अंश विशेष एवं कृषि कार्य सामने व्यवहृत करुवान द्वारा उत्पादित सामग्री को आम व्यवहार करुवा कारण निश्चित भाव यह एक व्यावसायिक अर्थनीति भाव आज दिन में समाजता को आदृत करम निजर आर्थिक स्थित सुधार एवं परिवर्तन आनिबारे सहायक आज हेइ पारुछि।
ये अवसर गोटे सचेतनता पदयात्रा भुवनेश्वर कलिंग स्टेडियम जनता मैदान तक होता। पदयात्रा के मत्स्य और प्राणी संपद विकास मंत्री गोकुलानंद मल्लिक शुभारंभ करते इति भिन्न भिन्न महाविद्यालय छात्र छात्री मत्स्यचाषी और प्राणीपालक मैंने भाग नहीं। एवं शुक्रवार तक यह सम्मिलन होवारे थे उद्यापनी उत्सव की राज्यपाल डॉ हरिबाबू कुंभम पाटी जोगदेवे समावेश 8000 एतका चाषी सामिल हे। 208 स्टल जरिए मत्स्य प्राणीपालक राज्य सरकार भिन्न भिन्न विभाग और बेसरकारी अनुष्ठान विकासमूलक कार्यक्रम सब प्रदर्शन कर राज्य बा जून मास शेष तक विज्ञापित अंचल परिषद एनएससी और पौर निर्वाचन होगा राज्य निर्वाचन आयोग मधुसूदन पाढ़ी सूचना देते सहित नुआक घोषणा होता पौरांचल नवीन निर्वाचन करबार लगी सब प्रकार प्रस्तुति जारी रही बाबदे श्री पाढ़ी राज्य सरकार को चिठी लिखिकर जन देश गणतांत्रिक निर्वाचन व्यवस्था थी बूथ स्तरीय अधिकारी मैंने मेरखुम आन बोली मुख्य निर्वाचन आयुक्त ज्ञानेश कुमार कहिछन। नुआदिल्ली ठाने आज आंतर्जातिक गणतंत्र और निर्वाचन परिचालना सम्मेलन 2026 उद्बोधन देकर श्री कुमार कहिछन भारत हौचे गणतंत्र जननी गणतंत्र के बरकस करबा लगे सब योग्य भोटर मानक भोटर तालिका सामिल करबार आवश्यकता रही। भारत तरफ आयोजित ये तीन दिनिया सम्मेलन गणतंत्र और निर्वाचन परिचालना दिगे पृथ्वी सबन बड़ सम्मेलन आए इति 17 एतका देशर प्रतिनिधि भाग नेउछन। सम्मेलन अवसर निर्वाचन परिचालना सहित जड़ित 40 एतका द्विपाक्षिक बैठक बिल हेबार कार्यसूची रही। राज्य 150 जनसंख्या थिबा गांव के एबा 2027 मसीहा तक रास्ता तैयारी करा जिबा बोली पंचायती राज ग्राम्य उन्नयन मंत्री रवि नारायण नायक कहिछन। ई समय भितर 75,000 नु एतका रास्ता तैयारी लगी लक्ष्य रखा जाइछि। यहाँ तक 30,000 नु एतका रास्ता तैयारी काम शेष होइछि। एबा 3 मास भितर 100% बजेट खर्चा करबार के विभागीय अधिकारी मानकु मंत्री श्री नायक निर्देश दैछन। आपण माने खबर सुनुछन आकाशवाणी संबलपुर केन्द्रनु। सुभद्रा योजना थी नुआक जोड़ी होता राज्य 178,398 जन हिताधिकारी एवं कल 100 टाँगा दिजा। एब तक सुभद्रा योजना थी मोट 457,681 जन महिला सामिल होती। पहला और 2 नंबर किस्ती बात पड़ता 255,265 जन को एकाथर के 2टा किस्ती टाँगा दिजा। अभियोग शुणाणी उतरु 24,018 जन हिताधिकारी सुभद्रा योजना थी सामिल कर भुवनेश्वर ओयोटी ठाने आवा काल सकाल 10:30 महिला और शिशु विकास विभाग तरफ सुभद्रा योजना बाबत कार्यक्रम हवा। कार्यक्रम थी मुख्यमंत्री मोहन चरण माझी उपमुख्यमंत्री प्रभाती परिणा सहित अलग विशिष्ट व्यक्ति विशेष सामिल हेबे। ରାଜ୍ୟ ଡିଜେଲ ଚାଲୁଥିବା ଆମ ବସ୍ ଚଳାଚଳ ବନ୍ଦ କରବାର ଲାଗି ସରକାର ନିଷ୍ପତ୍ତି ନେଇଛନ୍ ବୋଲି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ଡିଜେଲ ବସ୍କେ ଏବେଦିନେ ସ୍କ୍ରାପିଂ କରାଯିବାର ଉତ୍ତରୁ ବିଦ୍ୟୁତ୍ ଚାଳିତ ବସ୍ ଆଣିବା ଲାଗି ସରକାର ଯୋଜନା କରୁଛନ୍ ବୋଲି ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍।
ଆମେ ଯେତେ ବି ଅଛି ସବୁ ଇ ବସ୍ କରିବୁ, ଆସ୍ତେ ଆସ୍ତେ ଯେତେ ଡିଜେଲ ବସ୍ ଅଛି ତାକୁ ସ୍କ୍ରାପ୍ କରିବୁ ଏବଂ 20 ଜଣ ମହିଳାଙ୍କୁ ପ୍ରାରମ୍ଭିକ ସ୍ତରରେ ହେଭି ଭେହିକିଲ୍ ଟ୍ରେନିଂ ଦେବା ପାଇଁ ତାଙ୍କୁ ପୁନେ ପଠାଯାଉଛି। ପୁନେରେ ସେମାନେ ଟ୍ରେନିଂ ପ୍ରାପ୍ତ ହେଲା ପରେ ସେମାନେ ଫେରିଲା ପରେ ଆମେ ତାଙ୍କୁ ଡ୍ରାଇଭିଂ ହେଭି ଭେହିକିଲ୍ ମାନେ ଆମ ବସ୍ ଚଲାଇବା ପାଇଁ ଆମେ ଦେବୁ ଏବଂ ଆମେ ନିଷ୍ପତ୍ତି କରୁଛୁ 5-10 ମଧ୍ୟ ମହିଳାମାନଙ୍କ ପାଇଁ ସ୍ପେଶାଲ ବସ୍ ଆମେ ଚଲାଇବା ବୋଲି ନିଷ୍ପତ୍ତି କରୁଛୁ। ଏଟା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଆମେ ତାକୁ କରିବୁ।
ପୁରୀ ଶ୍ରୀମନ୍ଦିର ଆଜି ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ କରାଯିବା। ପରମ୍ପରା ଅନୁସାରେ ରାତି ବଡ଼ସିଂହା ନୀତିଥି ମହାପ୍ରଭୁ ପଦ୍ମବେଶଟି ସଜେଇ ହୋଇକରି ପହୁଡ଼ ହେବେ। ଆବାକାଲ ଅବକାଶ ନୀତି ତକ୍ ମହାପ୍ରଭୁମାନେ ଭକ୍ତମାନଙ୍କୁ ଏ ବେଶଟି ଦର୍ଶନ ଦେବେ। ମାଘ ମାସର ଉଜ୍ଜଲ ପ୍ରଖର ପ୍ରତିପଦାଠାନୁ ଶ୍ରୀପଞ୍ଚମୀ ଭିତରେ ଯେଉଁଦିନ ବୁଧବାର କି ଶନିବାର ପଡ଼ସି ସେହିଦିନ ମହାପ୍ରଭୁଙ୍କର ଏ ବେଶ କରାଯିବାର ପରମ୍ପରା ରହିଛି। ବଡ଼ଛତା ମଠ ତରଫ ଯୋଗା ହୋଇଥିବା ପଦ୍ମଫୁଲତି ବଡ଼ସିଂହାର ବେଶ କରାଯିବା। ବେଆଇନ ଭାବେ ଖଣି ଖୁଦେଇ ସିବିଆଇ ତଦନ୍ତ ଦାବି ବାବଦ ମାମଲାଟି 2 ହପ୍ତା ଭିତରେ ଜବାବ ଦାଖଲ କରବାରକେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍। ଜଷ୍ଟିସ୍ ହରିଶ ଟଣ୍ଟନ ଆଉ ଜଷ୍ଟିସ୍ ଏମ୍ଏସ୍ ରମନଙ୍କୁ ନେଇକରି ହୋଇଥିବା ଖଣ୍ଡପୀଠ ଏ ମାମଲାର ଶୁଣାଣି କରିକରି ବେଆଇନ ଖଣି ଖୋଦେଇ ସ୍ଥିତିର ସବିଶେଷ ତଥ୍ୟ ମାଗିଛନ୍। ଏବେ ମାସ 10 ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 25 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 130 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଏତାର ଛଡ଼ା 1800-1170 ଡାଏଲ କରିକି ନିଜ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଏବେ 23 ତକ ନିଜର ମତାମତ ଦେଇପାରିବେ। ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ ବିଜ୍ଞପ୍ତି ଅଞ୍ଚଳ ପରିଷଦ ତରଫରୁ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ଉତ୍ସବଟି ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇଥିଲେ। ଏହି ଅବସରରେ ଭିନ୍ ଭିନ୍ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ସହିତ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା କାର୍ଯ୍ୟାଳୟଠାରେ ଭିଭିଜି ରାମଜୀ ଆଇନ ଜନଜାଗରଣ ଅଭିଯାନର ଜିଲ୍ଲାସ୍ତରୀୟ କର୍ମଶାଳା ହୋଇଯାଇଛି। ଗ୍ରାମୀଣ ନିଯୁକ୍ତି ସହିତ ଫି ଗରିବ ଲୋକଙ୍କୁ ସମ୍ମାନର ସହିତ ନିଯୁକ୍ତି ମିଳିପାରିବା ବୋଲି ବୌଦ୍ଧ ବିଧାୟକ ଆଉ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏ ଅବସରରେ କହିଛନ୍। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଗୌଡ଼ଦେଇ ଗାଁ ବାଲ୍ୟ ବିବାହ ରୋକବାର ଲାଗି ନାଲସା ଆଶା ମାନକ କାର୍ଯ୍ୟପ୍ରଣାଳୀ ଯୋଜନା ଉପରେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମକେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରଦ୍ଧାଞ୍ଜଳି ରାୟ ପରିଚାଳନା କରିଥିଲେ। ଜିଲ୍ଲାର ବାଲ୍ୟ ବିବାହ କେନ୍ତାକରି ରୋକାଯାଇପାରବା ସେ ବାବଦେ ଲୋକଙ୍କୁ ସଚେତନ କରାଯିବା ସହିତ ଏଥିଲାଗି ରହିଥିବା ଦଣ୍ଡବିଧାନ ବାବଦେ ବିଲ୍ ଅତିଥିମାନେ କହିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା OSS TET ଆଜି ହୋଇଛି। 2 ଖେପେ ହୋଇଥିବା ପରୀକ୍ଷା ସକାଳର 10 ମୂଲ ହୋଇକରି 12:30 ତକ ଚାଲିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁ ପରୀକ୍ଷାର୍ଥୀମାନଙ୍କୁ ପୁରା ଆତ୍ମବିଶ୍ୱାସ ଏକାଗ୍ରତା ଆଉ ଧୈର୍ଯ୍ୟର ସହିତ ପରୀକ୍ଷା ଦେଇକରି ଶ୍ରେଷ୍ଠ ପ୍ରଦର୍ଶନ କରବାର ଲାଗି ଶୁଭେଚ୍ଛା ଦେଇ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ଗାନ୍ଧୀ ପଡ଼ିଆନ ଚାଲିଥିବା 37 ସର୍ବଭାରତୀୟ ଲାଲମଣି କ୍ରିକେଟ୍ କପ୍ 2026 ଆଜିର ମ୍ୟାଚ୍ଟି ଭୁବନେଶ୍ୱର ବାପୁଜି କ୍ଲବ ଜିତିଛି। ଟୁର୍ଣ୍ଣାମେଣ୍ଟର 3 ଦିନ ହୋଇଥିବା ମ୍ୟାଚ୍ଟି ଭୁବନେଶ୍ୱରର ବାପୁଜି କ୍ଲବ ମୁମ୍ବାଇର ରକେଟ୍ ଏକାଦଶକେ 9 ହରାଇକରି ସେମିଫାଇନାଲ୍କେ ଯାଇଛି। ଜିଲ୍ଲା କ୍ରିକେଟ୍ ସଂଘ ତରଫରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଏବେ 26 ତକ ଚାଲବା। ଶେଷ ମୁଖ୍ୟ ଖବର ଫେରଗାଏ। ଅଟଲ ପେନ୍ସନ୍ ଯୋଜନାର ସମୟ ଆଉ ପାଣ୍ଠି ସାହାଯ୍ୟ ବଢ଼ାବାକେ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଚାଷୀମାନଙ୍କର କମାନିକେ ବଢ଼ାଲେ ବିକଶିତ ଓଡ଼ିଶା 2036 ସପନ ପୁରା ହୋଇପାରବା କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ମତ୍ସ୍ୟ ପ୍ରାଣୀ ସମାବେଶ 2026 ଆଇଷ୍ଟେନ ହେଲା ମୁଡ୍। ସୁଭଦ୍ରା ଯୋଜନାଟି ନୂଆକରି ଯୋଡ଼ି ହୋଇଥିବା ହିତାଧିକାରୀଙ୍କୁ ଆଗାକାଲି ମିଳିବା 1,000 ଆଉ ପୁରୀ ଶ୍ରୀମନ୍ଦିର ମହାପ୍ରଭୁଙ୍କର ଆଜିର ଦୁର୍ଲଭ ପଦ୍ମବେଶ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।